കാസവാണി. സംവാദ പഠിച്ചു സുഭാഷ് ചന്ദ്ര ശതപഥി. മുഖ്യ സംവാദ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ କଲେ ଭାବ ବିନିମୟ। ସାଧାରଣ ନିର୍ବାଚନରେ ସମ୍ଭିଧାନ ଓ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଶ୍ୱାସ ରଖୁଥିବାରୁ ଦେଶବାସୀଙ୍କୁ ଜଣାଇଲେ କୃତଜ୍ଞତା। ଦେଶରେ ଆସନ୍ତାକାଲିଠାରୁ ଲାଗୁ ହେବ 3ଟି ନୂତନ ଅପରାଧିକ ଆଇନ। ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ବିହାରର ବେଉର କେନ୍ଦ୍ରୀୟ ଜେଲ୍ରେ ଅଭିଯୁକ୍ତଙ୍କୁ ପଚରାଉଚରା କଲା ସିବିଆଇ। ଦେଶର ପରବର୍ତ୍ତୀ ସେନାମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ ଚେନ୍ନାଇରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ମହିଳା ଟେଷ୍ଟ କ୍ରିକେଟର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ 2 ୱିକେଟ୍ ହରାଇ 232 ରନ୍ ସଂଗ୍ରହ କଲା ଦକ୍ଷିଣ ଆଫ୍ରିକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଦେଶବାସୀଙ୍କ ସହ ଭାବ ବିନିମୟ କରିଛନ୍ତି। 2024 ସାଧାରଣ ନିର୍ବାଚନରେ ସମ୍ଭିଧାନ ଏବଂ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଶ୍ୱାସ ରଖିଥିବାରୁ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। 2024 ସାଧାରଣ ନିର୍ବାଚନ ବିଶ୍ୱର ସବୁଠାରୁ ବୃହତ୍ ନିର୍ବାଚନ, ଯେଉଁଥିରେ ଦେଶର 65 କୋଟି ଲୋକ ମତଦାନ କରିଛନ୍ତି। ସେ କହିଛନ୍ତି ଏଭଳି ନିର୍ବାଚନ ଅନ୍ୟ କୌଣସି ଦେଶରେ କେବେ ହୋଇନାହିଁ। ଏହାସହ ଶ୍ରୀ ମୋଦି ନିର୍ବାଚନ ଆୟୋଗ ଏବଂ ମତଦାନ ପ୍ରକ୍ରିୟାରେ ସାମିଲ ହୋଇଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ହେଉଛି ଏକ ମହତ୍ତ୍ୱପୂର୍ଣ୍ଣ ଦିବସ। ଆଜିର ଦିବସକୁ ହୁଲ୍ ଦିବସ ଭାବେ ପାଳନ କରାଯାଉଛି। ବ୍ରିଟିଶ ଅତ୍ୟାଚାରକୁ ବିରୋଧ କରୁଥିବା ସିଦ୍ଧୟୁ ଏବଂ କାହ୍ନୁଙ୍କ ସାହସ ସହିତ ଏହା ଜଡ଼ିତ ବୋଲି ସେ କହିଛନ୍ତି। ଝାଡ଼ଖଣ୍ଡର ସାନ୍ତାଳ ପ୍ରଗଣାରେ 1855 ହଜାର ହଜାର ସନ୍ଥଲ ଲୋକ ବ୍ରିଟିଶ ଶାସନ ବିରୁଦ୍ଧରେ ଲଢ଼େଇ ପାଇଁ ଏକତ୍ରିତ ହୋଇଥିଲେ। ଏହି ସଂଗ୍ରାମରେ ସାହସିକତା ପ୍ରଦର୍ଶନ କରୁଥିବା ସମୟରେ ବୀର ସିଦ୍ଧୟୁ ଏବଂ କାହ୍ନୁମାନେ ଶହୀଦ ହୋଇଥିଲେ। ଏହି ସୁପୁତ୍ରମାନଙ୍କର ବଳିଦାନ ଆଜି ବି ଲୋକମାନଙ୍କୁ ପ୍ରେରଣା ଯୋଗାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସରେ ଏକ୍ ପେଡ଼ ମା କେ ନାମ ନାମରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ସମ୍ପର୍କରେ ନିଜ ମା'ଙ୍କ ସାଥିରେ ବା ନିଜ ମା'ଙ୍କ ନାମରେ ଏକ ବୃକ୍ଷ ଲଗାଇବାକୁ ଶ୍ରୀ ମୋଦି ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି। ଯୋଗ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ସମଗ୍ର ବିଶ୍ୱରେ 10ମ ଯୋଗ ଦିବସ ଉତ୍ସାହର ସହ ପାଳନ କରାଯାଇଛି। ଆକାଶବାଣୀର ସଂସ୍କୃତ ସମ୍ଭାଦ ପ୍ରସାରଣ ଆଜି 50 ବର୍ଷ ପୂରଣ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆକାଶବାଣୀ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି। ଆଉ ଏକ ସପ୍ତାହ ପରେ ପୁରୀରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି। ପ୍ରଭୁ ଜଗନ୍ନାଥଙ୍କ କୃପା ଦେଶବାସୀଙ୍କ ଉପରେ ରହିଥାଉ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଅମରନାଥ ଯାତ୍ରା ଏବଂ ପନ୍ଦରପୁରାୱାରୀ ସମ୍ପର୍କରେ ଉଲ୍ଲେଖ କରି ଏହି ଯାତ୍ରାରେ ଅଂଶଗ୍ରହଣ କରୁଥିବା ସବୁ ଶ୍ରଦ୍ଧାଳୁମାନଙ୍କୁ ସେ ଶୁଭକାମନା ଜଣାଇଛନ୍ତି। ଦେଶରେ ଆସନ୍ତାକାଲିଠାରୁ 3ଟି ନୂତନ ଅପରାଧିକ ଆଇନ ଲାଗୁ ହେବାକୁ ଯାଉଛି। ସେଗୁଡ଼ିକ ହେଲା ଭାରତୀୟ ନ୍ୟାୟ ସଂହିତା 2023, ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ 2023। ଏହି ଆଇନଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଜନସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଏହି ଆଇନର ବିଭିନ୍ନ ଦିଗ ଉପରେ ମଧ୍ୟ ବିଶେଷଜ୍ଞଙ୍କଠାରୁ ମତାମତ ଗ୍ରହଣ କରାଯାଇ ଆଲୋଚନା କରାଯାଇଥିଲା। ଆଇନ ସଂକ୍ରାନ୍ତରେ ପୁଲିସ୍ ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ପାଇଁ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆକାଶବାଣୀ, ଦୂରଦର୍ଶନ, ସାମାଜିକ ଗଣମାଧ୍ୟମ ତଥା ବିଭିନ୍ନ ପ୍ଲାଟଫର୍ମରେ ଏହି ଆଇନଗୁଡ଼ିକ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ବିସ୍ତୃତ ଆଲୋଚନା ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜନ କରାଯାଇଥିଲା। ନିଟ୍ ୟୁଜି ପରୀକ୍ଷାରେ ହୋଇଥିବା ପ୍ରଶ୍ନପତ୍ର ପ୍ରଘଟ ମାମଲାର ଅଭିଯୁକ୍ତଙ୍କୁ ବିହାରର ପାଟନାସ୍ଥିତ ବେଉର କେନ୍ଦ୍ରୀୟ ଜେଲ୍ରେ ସିବିଆଇ ପଚରାଉଚରା କରିଛି। ଏହି ମାମଲାରେ ଆଜି ଦ୍ୱିତୀୟ ଦିନ ପାଇଁ ସିବିଆଇ ପକ୍ଷରୁ ଅଭିଯୁକ୍ତମାନଙ୍କୁ ପୁଣି ଥରେ ଜେରା କରାଯାଇଛି। ବିହାର ଏବଂ ଝାଡ଼ଖଣ୍ଡରୁ ଏହି ମାମଲାରେ ଏପର୍ଯ୍ୟନ୍ତ ସିବିଆଇ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବେଉର ଜେଲ୍ରେ ଥିବା ଅନ୍ୟ 13 ଜଣ ଅଭିଯୁକ୍ତଙ୍କୁ ମଧ୍ୟ ସିବିଆଇ ଏହି ମାମଲା ସମ୍ପର୍କରେ ଅଧିକ ପଚରାଉଚରା କରୁଛି। ଏହି ଅଭିଯୁକ୍ତମାନେ ପୂର୍ବରୁ ବିହାର ପୁଲିସ୍ର ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ଗିରଫ ହୋଇ ସେହି ଜେଲ୍ରେ ଅଛନ୍ତି। ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ସିବିଆଇ ଗତ 24 ତାରିଖରେ ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମୃଦ୍ଧ ଭାରତର ପରିକଳ୍ପନାର ସଫଳ ରୂପାୟନ ସକାଶେ ଦେଶକୁ ସିକିଲ୍ ସେଲ୍ ଆନିମିଆ ମୁକ୍ତ କରିବା ନିମନ୍ତେ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ପରୀକ୍ଷା, ରୋଗ ନିରାକରଣ ନିମନ୍ତେ ପରାମର୍ଶ ଓ ସିକିଲ୍ ସେଲ୍ ଆନିମିଆ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଯତ୍ନ ନେବା ଅନ୍ତର୍ଭୁକ୍ତ।
ଏଥିନିମନ୍ତେ ଧ୍ୟାନ ଦିଅନ୍ତୁ, ଯଦି ଆପଣଙ୍କ ପିଲା କିମ୍ବା କୌଣସି ଗର୍ଭବତୀ ମହିଳାଙ୍କୁ ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠିରେ ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇପାରେ। ଏହାକୁ ଅଣଦେଖା କରନ୍ତୁ ନାହିଁ।
ଆଜି ହିଁ ନିକଟବର୍ତ୍ତୀ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର ଯାଇ ପରୀକ୍ଷା କରାଇ ନିଅନ୍ତୁ ଏବଂ ସିକିଲ୍ ସେଲ୍ ଓ ଆନିମିଆର ବିନାଶ କରନ୍ତୁ।
ପୂର୍ବତନ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁଙ୍କ 75ତମ ଜନ୍ମଦିବସ ଅବସରରେ ତାଙ୍କ ଜୀବନୀ ଆଧାରିତ 3 ପୁସ୍ତକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଶ୍ରୀ ନାଇଡୁ ଆସନ୍ତାକାଲି 75 ବର୍ଷ ପୂରଣ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଶ୍ରୀ ନାଇଡୁଙ୍କ ଜୀବନର ଏହି 75 ବର୍ଷର ଯାତ୍ରା ଅତ୍ୟନ୍ତ ଅସାଧାରଣ ଏବଂ ଅତୁଳନୀୟ ଥିଲା। ଶ୍ରୀ ନାଇଡୁଙ୍କ ଜୀବନୀ ଉପରେ ପର୍ଯ୍ୟବେସିତ ପୁସ୍ତକଗୁଡ଼ିକ ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ବିଦାୟୀ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କଠାରୁ ନୂଆଦିଲ୍ଲୀରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଦ୍ୱିବେଦୀ 1984 ମସିହା ଡିସେମ୍ବର 15 ତାରିଖରେ ଭାରତୀୟ ସେନାର ଜାମ୍ମୁ କାଶ୍ମୀର ରାଇଫଲ୍ସରେ ଯୋଗ ଦେଇଥିଲେ। ସ୍ଥଳ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଆଜି ଅବସର ଗ୍ରହଣ କରିଛନ୍ତି। ଦୀର୍ଘ 40 ବର୍ଷ ଧରି ସେ ସେନାବାହିନୀର ବିଭିନ୍ନ ପଦପଦବୀରେ ସଫଳତାର ସହ ଦାୟିତ୍ୱ ନିର୍ବାହ କରି ଆଜି ଅବସର ଗ୍ରହଣ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଭାରତୀୟ ସେନାର ଆତ୍ମନିର୍ଭରତା ବୃଦ୍ଧି କରିବା, ବିଭାଗର ରୂପାନ୍ତରଣ କରି ଭାରତୀୟ ସେନାର ମନୋବଳ ବୃଦ୍ଧି କରିବାରେ ତାଙ୍କୁ ଦେଶ ସର୍ବଦା ସ୍ମରଣ କରିବ। ଉତ୍ତରାଞ୍ଚଳ ଏବଂ ପଶ୍ଚିମାଞ୍ଚଳ ସୀମାରେ ସେନା ପକ୍ଷରୁ କରାଯାଇଥିବା ବିଭିନ୍ନ ଅଭିଯାନର ନେତୃତ୍ୱ ନେବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଜାମ୍ମୁ କାଶ୍ମୀରର ପୂର୍ବ ଲଦାଖ ଏବଂ ଉତ୍ତର ପୂର୍ବ ଆଗୁଆ ଘାଟି ଅଞ୍ଚଳକୁ ବାରମ୍ଭାର ପରିଦର୍ଶନ କରି ସେ ସେନା ଅଧିକାରୀ ଏବଂ ଯବାନମାନଙ୍କର ମନୋବଳ ବୃଦ୍ଧି କରୁଥିଲେ। ଆତ୍ମନିର୍ଭରତା ପଦକ୍ଷେପ ଯୋଜନା ଅଧୀନରେ ଭାରତୀୟ ସେନାରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ବ୍ୟବହାର କରିବା ପାଇଁ ସେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ଫ୍ରାନ୍ସରେ ନ୍ୟାସନାଲ୍ ଆସେମ୍ବ୍ଲି ନିର୍ବାଚନର ଦ୍ୱିତୀୟ ରାଉଣ୍ଡର ପ୍ରଥମ ପର୍ଯ୍ୟାୟର ନିର୍ବାଚନ ପାଇଁ ଆଜି ମତଦାନ ଚାଲିଛି। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ଆଦେଶ ଅନୁସାରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ଦେଶର ଗୃହ ମନ୍ତ୍ରଣାଳୟ ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ସୁଦ୍ଧା 25% ଅଧିକ ମତଦାନ ହୋଇଥିବାର ଜଣାପଡ଼ିଛି। ପୂର୍ବତନ ରାଷ୍ଟ୍ରପତି ନିକୋଲା ସାର୍କୋଜି, ଗ୍ରୀନ୍ ପାର୍ଟି ନେତା ମେରାଇନ୍ ଟେଣ୍ଡୋଲିୟର, ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ମାକ୍ରନ୍ ଆଲି ଏଡୱାର୍ଡ ଫିଲିପ୍ ଆଦି ତୁଙ୍ଗ ନେତାମାନେ ଆଜି ନିର୍ବାଚନରେ ମତଦାନ କରିଛନ୍ତି। ଶ୍ରୀ ମାକ୍ରନ୍ ନ୍ୟାସନାଲ୍ ଆସେମ୍ବ୍ଲିକୁ ଚଳିତ ମାସ 9 ଭଙ୍ଗ କରିବା ପରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ଦେଶର 577 ସଂସଦୀୟ କ୍ଷେତ୍ର ପାଇଁ 2 ରାଉଣ୍ଡ ନିର୍ବାଚନ ଅନୁଷ୍ଠିତ ହେଉଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆସନ୍ତାକାଲି ରାତି 9:30 ପ୍ରସାରିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ଆଲୋଚନା କରାଯିବ। ଏହାର ଶୀର୍ଷକ ରହିଛି ସବ୍କେ ଘର ସପ୍ନେକୋ ସାକାର କର୍ତ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଉପମହାନିର୍ଦ୍ଦେଶକ ଗୟା ପ୍ରସାଦ ଓ କେନ୍ଦ୍ର ଆବାସ ଏବଂ ସହରୀ ବ୍ୟାପାର ଉପସଚିବ କୁଲଦୀପ ନାରାୟଣ ଶ୍ରୋତାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଶ୍ରୋତାମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ପ୍ରଶ୍ନ 01123421050 ଏବଂ 233144444 ଫୋନ୍ ନମ୍ଘରରେ କଲ୍ କରି ପ୍ରଶ୍ନ ପଚାରି ପାରିବେ। ଚେନ୍ନାଇରେ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ମହିଳା ଟେଷ୍ଟ କ୍ରିକେଟ୍ର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ତା'ର ଦ୍ୱିତୀୟ ଇନିଂସ୍ରେ 2 ହରାଇ 232 ରନ୍ ସଂଗ୍ରହ କରିଛି। ପୂର୍ବରୁ ଭାରତ ତା'ର ପ୍ରଥମ ଇନିଂସ୍ରେ 115 ଓଭର ଗୋଟିଏ ବଲ୍ରେ 6 ହରାଇ 603 ରନ୍ ସଂଗ୍ରହ କରି ପାଳି ସମାପ୍ତ କରିଥିଲା। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ କଲେ ଭାବ ବିନିମୟ। ଦେଶରେ ଆସନ୍ତାକାଲିଠାରୁ ଲାଗୁ ହେବ 3 ନୂତନ ଅପରାଧିକ ଆଇନ ଏବଂ ଚେନ୍ନାଇରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ମହିଳା ଟେଷ୍ଟ କ୍ରିକେଟ୍ର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସ୍ରେ 2 ହରାଇ 232 ରନ୍ ସଂଗ୍ରହ କଲା ଦକ୍ଷିଣ ଆଫ୍ରିକା। ସମ୍ବାଦ ଶେଷ ହେଲା।